ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରୟାଗରାଜ ମହାକୁମ୍ଭ ଜନସାଧାରଣଙ୍କ ନେତୃତ୍ୱ, ସଂକଳ୍ପ ଏବଂ ଅତୁଟ ଭକ୍ତିରେ ଅନୁପ୍ରାଣିତ ହୋଇଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ. ଭାରତୀୟ ରେଳବାଇରେ ଗତ 10 ବର୍ଷ ମଧ୍ୟରେ 5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ନେଇ ସୂଚନା ଦେଲେ ରେଳମନ୍ତ୍ରୀ. ଭୋଟର ପରିଚୟପତ୍ର ସହିତ ଆଧାର ସଂଯୋଗ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ. ଇସ୍ରାଏଲ ବିମାନ ଆକ୍ରମଣରେ ଗାଜାରେ 400କୁ ଟପିଲା ମୃତ୍ୟୁ ସଂଖ୍ୟା ଏବଂ ସୀମାପାର ବାଣିଜ୍ୟ କାରବାର ପାଇଁ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆର୍ବିଆଇ ଏବଂ ବ୍ୟାଙ୍କ ଅଫ୍ ମରିସସ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ. ପ୍ରୟାଗରାଜ ମହାକୁମ୍ଭ ଏକ ଜାଗ୍ରତ ରାଷ୍ଟ୍ରର ଭାବନାକୁ ପ୍ରତିଫଳିତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ମହାକୁମ୍ଭ ଉପରେ ଆଜି ଲୋକସଭାରେ ବିବୃତ୍ତି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକୁମ୍ଭ ଜନସାଧାରଣଙ୍କ ନେତୃତ୍ୱ, ସେମାନଙ୍କ ସଂକଳ୍ପ ଏବଂ ଅତୁଟ ଭକ୍ତିରେ ଅନୁପ୍ରାଣିତ ହୋଇଥିଲା. ବିଶ୍ୱାସ ଏବଂ ଐତିହ୍ୟ ସହ ଯୋଡ଼ି ହେବାର ଭାବନା ଆଜିର ଭାରତର ସବୁଠାରୁ ବଡ଼ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଭାରତର ଭବ୍ୟତାକୁ ମହାକୁମ୍ଭ ବିଶ୍ୱ ଆଗରେ ପ୍ରଦର୍ଶିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
महाकुंभ के रूप में भारत के विराट स्वरूप के दर्शन किए. सबका प्रयास का यही साक्षात स्वरूप है. जनता जनार्दन के संकल्पों के लिए, जनता जनार्दन की श्रद्धा से प्रेरित महाकुंभ था. महाकुंभ में हमने हमारी राष्ट्रीय चेतना के जागरण के विराट दर्शन किए हैं.
ମହାକୁମ୍ଭର ସଫଳ ଆୟୋଜନ ପାଇଁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି. ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରୁ ପବିତ୍ର ଜଳ ନେଇ ମରିସସ୍ର ଗଙ୍ଗାତଲାଉଠାରେ ଅର୍ପଣ କରିବାର ପରିସ୍ଥିତିର ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଛନ୍ତି. ଜଳ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ପିଢ଼ିକୁ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଶିକ୍ଷା ପ୍ରଦାନ କରାଯିବା ଉଚିତ. ଗତବର୍ଷ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ 1000 ବର୍ଷ ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଛି ଏବଂ ମହାକୁମ୍ଭ ପରିସ୍ଥିତି ଏହାକୁ ଆହୁରି ସୁଦୃଢ଼ କରିଛି. ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଉପରେ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ. ବାଚସ୍ପତି ଓମ୍ ବିର୍ଲା ସଂସଦର ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ତାଙ୍କ ବିବୃତ୍ତି ରଖିଛନ୍ତି ବୋଲି ସ୍ୱଷ୍ଟ କରିଥିଲେ. ରୁଷିଆ ୟୁକ୍ରେନ୍ ସଂଘର୍ଷରେ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ବୁଝାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ. ପୋଲାଣ୍ଡର ଉପବୈଦେଶିକ ମନ୍ତ୍ରୀ ତଥା ବୈଦେଶିକ ସଚିବ ୱାଦିସା ଓ ଟିଓଫିଲ୍ ବାର୍ତୋଜେସ୍କି ଗଣମାଧ୍ୟମ ସହ ଆଲୋଚନା ବେଳେ ଏହା କହିଛନ୍ତି. ବିଶ୍ୱ ଶାନ୍ତି କ୍ଷେତ୍ରରେ ଭାରତର ପ୍ରୟାସ ଉପରେ ସେ ଆଲୋକପାତ କରିଛନ୍ତି. ସେ କହିଛନ୍ତି, ରାଷ୍ଟ୍ରପତି ପୁତିନ୍ଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବାକୁ ଶ୍ରୀ ମୋଦି ରାଜି କରାଇଥିଲେ. ରୁଷ ସହ ଭାରତର ସମ୍ପର୍କ ଅଧିକ ଦୃଢ଼ ହେବାରେ ଲାଗିଛି ବୋଲି ସେ କହିଛନ୍ତି. ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ୟୁକ୍ରେନ୍ ଗସ୍ତ ଉପରେ ଆଲୋକପାତ କରି ସେ କହିଛନ୍ତି, ଏଭଳି ପଦକ୍ଷେପ ଭାରତର ନିରପେକ୍ଷ ଆଭିମୁଖ୍ୟ ଏବଂ ଶାନ୍ତି ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି. ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ G20 ବୈଠକରେ 300 ଦ୍ୱିପାକ୍ଷିକ ବୈଠକ, 200 ଘଣ୍ଟାର ଆଲୋଚନା ଏବଂ 15 ଚିଠା ପ୍ରସ୍ତୁତିରେ ଭାରତ ସଫଳତାର ସହ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏକାଠି କରିପାରିଥିଲା ବୋଲି ସେ କହିଛନ୍ତି. ବିଶ୍ୱସ୍ତରରେ ନିଜର କୂଟନୈତିକ ଦକ୍ଷତାକୁ ଭାରତ ସୁଦୃଢ଼ କରିଛି. ଏହି ଆଲୋଚନା କାଳରେ ଶ୍ରୀ ବାର୍ତୋଜେସ୍କି ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ମାନବିକ ସହାୟତା ମିଶନଗୁଡ଼ିକର ଉଚ୍ଚ ପ୍ରଶଂସା କରିଛନ୍ତି. ଭାରତୀୟ ରେଳବାଇରେ ଗତ 10 ବର୍ଷ ମଧ୍ୟରେ 5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି. 1 ଲକ୍ଷରୁ ଅଧିକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ଲୋକସଭାରେ ଆଜି ଆସନ୍ତା ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟର କାର୍ଯ୍ୟକାରିତା ଉପରେ ଚାଲିଥିବା ଆଲୋଚନାର ଉତ୍ତରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହା କହିଛନ୍ତି. ସେ କହିଛନ୍ତି, 2020 ପରଠାରୁ ଯାତ୍ରୀ ଭଡ଼ା ଅପରିବର୍ତ୍ତିତ ରହିଛି. ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଯାତ୍ରୀ ଭଡ଼ା କମ୍ ରହିଛି ବୋଲି ସେ କହିଛନ୍ତି.
2020 के बाद में पैसेंजर फेयर्स नहीं बढ़ाए हैं और 2020 से कांस्टेंट है. आज भी किसी भी पड़ोसी देशों से भी कंपैरिजन करें तो रेलवे का किराया बहुत कम है. इतना एक सब्सिडाइज ट्रैवल भारत में होता है, ये बहुत बड़ी महत्वपूर्ण बात है.
ଦେଶରେ ରେଳ ଦୁର୍ଘଟଣା ହ୍ରାସ କରିବାକୁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ରେଳବାଇ କ୍ଷେତ୍ରରେ ଅନେକ ବୈଷୟିକ ପରିବର୍ତ୍ତନ କରାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଅଣାଯାଇଛି। ଭାରତୀୟ ରେଳବାଇ ଏକ ବଡ଼ ରପ୍ତାନୀକାରୀ ସଂସ୍ଥା ଭାବେ ନିଜକୁ ପ୍ରତିପାଦନ କରିଛି। ଅଷ୍ଟ୍ରେଲିଆକୁ ମେଟ୍ରୋ କୋଚ୍, ବ୍ରିଟେନ୍, ସାଉଦିଆରବ ଏବଂ ଫ୍ରାନ୍ସକୁ ଯାତ୍ରୀବାହୀ କୋଚ୍, ମେକ୍ସିକୋ, ସ୍ପେନ୍, ଜର୍ମାନୀ ଏବଂ ଇଟାଲୀକୁ ରେଳ ଚଳାଚଳ ଉପକରଣ ରପ୍ତାନୀ କରାଯାଉଛି। ଚଳିତ ବର୍ଷ ଦେଶରେ 1400 ଲୋକୋମୋଟିଭ୍ ଇଞ୍ଜିନ୍ ଉତ୍ପାଦିତ ହୋଇଛି, ଯାହା ଆମେରିକା ଏବଂ ୟୁରୋପର ମିଳିତ ଉତ୍ପାଦନଠାରୁ ଅଧିକ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରେଳ ଭିତ୍ତିଭୂମିରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି। 34,000 କିଲୋମିଟର ରେଳପଥ ନିର୍ମାଣ କରାଯାଇଛି, ଯାହା ଜର୍ମାନୀର ସମଗ୍ର ରେଳ ନେଟୱାର୍କଠାରୁ ଅଧିକ। 50,000 କିଲୋମିଟର ରେଳପଥକୁ ବଦଳାଯାଇ ନୂଆ ରେଳପଥ ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଭୋଟର ପରିଚୟପତ୍ର ସହିତ ଆଧାର ସଂଯୋଗ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମ୍ଭିଧାନର ଧାରା 326 ଏବଂ ଜନପ୍ରତିନିଧି ଆଇନ 1950 ଆଧାରରେ ଏହି ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସଂସଦୀୟ ବିଭାଗ ଏବଂ ୟୁଆଇଡିଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଏ ନେଇ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ କମିଶନ ଦେଇଥିବା ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ୟୁଆଇଡିଏଆଇ ଏବଂ ନିର୍ବାଚନ କମିଶନଙ୍କ ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ନକଲି ଭୋଟର ପରିଚୟପତ୍ର ସମସ୍ୟାର ସମାଧାନ ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକର କ୍ଷେତ୍ରୀୟ କର୍ମକର୍ତ୍ତାଙ୍କୁ ସେମାନଙ୍କ ଭୂମିକା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଇଛି। ଏଥିପାଇଁ 3 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ଭବିଷ୍ୟତରେ କୌଣସି ମତଦାନ କେନ୍ଦ୍ରରେ 1200ରୁ ଅଧିକ ମତଦାତାଙ୍କୁ ତାଲିକାଭୁକ୍ତ ନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାସା ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କାମନା କରିଛନ୍ତି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପ୍ରାୟ 9 ମାସ ଧରି ରହିବା ପରେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଆସନ୍ତାକାଲି ଆମେରିକାର ଫ୍ଲୋରିଡା ସମୁଦ୍ର ଉପକୂଳରେ ଅବତରଣ କରିବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ମହାକାଶରୁ ଫେରିବା ପରେ ଭାରତ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୁନିତା ୱିଲିୟମ୍ସଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏ ସଂକ୍ରାନ୍ତ ଚିଠିକୁ ଆଜି ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପୋଷ୍ଟ କରିଛନ୍ତି। ସୁନିତାଙ୍କ ସଫଳତାରେ 140 କୋଟି ଭାରତୀୟ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଗାଜାରେ ଇସ୍ରାଏଲ ବିମାନ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 400କୁ ଟପିଛି। ସଶସ୍ତ ସଂଗଠନ ହମାସ ଦ୍ୱାରା ପରିଚାଳିତ ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଏହି ଆକ୍ରମଣରେ 500ରୁ ଅଧିକ ଲୋକ ଆହତ ହୋଇଛନ୍ତି। 2 ମାସର ଅସ୍ତ୍ରବିରତି ଅବଧି ସରିବା ପରେ ଇସ୍ରାଏଲ ପକ୍ଷରୁ ଏଭଳି ଆକ୍ରମଣ ହୋଇଛି। ଅସ୍ତ୍ରବିରତି ସମୟସୀମା ବୃଦ୍ଧି ନେଇ ଆଲୋଚନା ବିଫଳ ହେବା ପରେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଇଥିବା ଜଣାପଡ଼ିଛି। ଗତ ଜାନୁଆରୀ 19 ତାରିଖରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ସମୟସୀମା ଆରମ୍ଭ ହେବା ପରଠାରୁ ଏହା ହେଉଛି ସବୁଠାରୁ ବଡ଼ ସାମରିକ ଅଭିଯାନ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ ଏବଂ ଅସ୍ତ୍ରବିରତି ସମୟସୀମା ବୃଦ୍ଧି ପ୍ରସ୍ତାବକୁ ହମାସ ରାଜି ହେଉନଥିବା ନେଇ ଇସ୍ରାଏଲ ଅଭିଯୋଗ କରିଛି। ହମାସ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରାଯିବ ବୋଲି ଇସ୍ରାଏଲ ସୂଚନା ଦେଇଛି। ସୂଚନାଯୋଗ୍ୟ ଗତ 2023 ଅକ୍ଟୋବର 7 ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ହମାସ ପଣବନ୍ଦୀ ରଖିଥିବା 250 ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 69 ଜଣ ପଣବନ୍ଦୀ ମୁକ୍ତ ହୋଇନଥିବା ସୂଚନା ମିଳିଛି। ଦୁଇପକ୍ଷ ମଧ୍ୟରେ ମଧ୍ୟସ୍ଥତା କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ଇଜିପ୍ଟ ଏ କ୍ଷେତ୍ରରେ ସଂଯମ ରକ୍ଷା ପାଇଁ ଆହ୍ୱାନ ଦେଇଛି। ସୀମାପାର ବାଣିଜ୍ୟ କାରବାର ପାଇଁ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମରିସସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ଥାନୀୟ ମୁଦ୍ରା ବ୍ୟବହାର ସମ୍ପର୍କରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି ବୁଝାମଣାପତ୍ର ହୋଇଛି। ଆର୍ବିଆଇ ଦେଇଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ଥାନୀୟ ମୁଦ୍ରା ବ୍ୟବହାରକୁ ସୁଗମ କରିବା ଲକ୍ଷ୍ୟ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରପ୍ତାନୀ ଏବଂ ଆମଦାନୀ କ୍ଷେତ୍ରକୁ ଏହା ଅଧିକ ସଶକ୍ତ କରିବ ବୋଲି ଆଶା କରାଯାଇଛି। ସ୍ଥାନୀୟ ମୁଦ୍ରାର ବ୍ୟବହାର ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଆର୍ଥିକ ଏକୀକରଣକୁ ତ୍ୱରାନ୍ୱିତ କରିବ ବୋଲି ଆର୍ବିଆଇ କହିଛି। ଭାରତୀୟ ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରୋତ୍ସାହନ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନ କଣ୍ଠଶିଳ୍ପୀ କାଶ୍ମେଙ୍କ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସାଂସ୍କୃତିକ ଆଦାନ ପ୍ରଦାନ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବାରେ କଣ୍ଠଶିଳ୍ପୀ କାଶ୍ମେଙ୍କ ଭୂମିକା ଉଲ୍ଲେଖନୀୟ। କାଶ୍ମେ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କର ଉତ୍ସର୍ଗୀକୃତ ପ୍ରୟାସ ଯୋଗୁଁ ଭାରତର ସମୃଦ୍ଧ ଐତିହ୍ୟ ପରମ୍ପରା ଏବଂ ବିବିଧତା ବିଶ୍ୱରେ ପ୍ରଦର୍ଶିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରୟାଗରାଜ ମହାକୁମ୍ଭ ଜନସାଧାରଣଙ୍କ ନେତୃତ୍ୱ, ସଂକଳ୍ପ ଏବଂ ଅତୁଟ ଭକ୍ତିରେ ଅନୁପ୍ରାଣିତ ହୋଇଥିଲା ବୋଲି କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ରେଳବାଇରେ ଗତ 10 ବର୍ଷ ମଧ୍ୟରେ 5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ନେଇ ସୂଚନା ଦେଲେ ରେଳମନ୍ତ୍ରୀ। ଭୋଟର ପରିଚୟପତ୍ର ସହିତ ଆଧାର ସଂଯୋଗ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। ଇସ୍ରାଏଲ୍ ବିମାନ ଆକ୍ରମଣରେ ଗାଜାରେ 400କୁ ଟପିଲା ମୃତ୍ୟୁ ସଂଖ୍ୟା ଏବଂ ସୀମାପାର ବାଣିଜ୍ୟ କାରବାର ପାଇଁ ସ୍ଥାନୀୟ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆର୍ବିଆଇ ଏବଂ ବ୍ୟାଙ୍କ୍ ଅଫ୍ ମରିସସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ସମ୍ବାଦ ଶେଷ ହେଲା।